ଓମ୍ ଶାନ୍ତି। ଆଜିର ସକାର ମହାବାକ୍ୟ 13 ଏପ୍ରିଲ 2024। ମଧୁର ସନ୍ତାନମାନେ, ବାବା 21 ଜନ୍ମ ପର୍ଯ୍ୟନ୍ତ ତୁମର ମନକୁ ଏଭଳି ଖୁସି କରିଦେଉଛନ୍ତି ଯେ ତୁମକୁ ମନ ଖୁସି କରିବା ପାଇଁ କୌଣସି ମେଳା ମହୋତ୍ସବ ଆଦିକୁ ଯିବାର ଦରକାର ପଡ଼ିବ ନାହିଁ। ପ୍ରଶ୍ନ, ଯେଉଁ ପିଲାମାନେ ଏବେ ବାବାଙ୍କର ସହଯୋଗୀ ହେଉଛନ୍ତି ସେମାନଙ୍କୁ ବାବା କେଉଁ ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଉଛନ୍ତି? ଉତ୍ତର, ଶ୍ରୀମତ ଆଧାରରେ ରାଜଧାନୀ ସ୍ଥାପନ କରିବାରେ ସହଯୋଗୀ ହେଉଥିବା ପିଲାମାନଙ୍କୁ ବାବା ଏହି ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନଙ୍କୁ କେବେ ବି କାଳ ଖାଇପାରିବ ନାହିଁ। ସତ୍ୟଯୁଗୀ ରାଜଧାନୀରେ କେବେ ବି ଅକାଳ ମୃତ୍ୟୁ ହୋଇପାରିବ ନାହିଁ। ସହଯୋଗୀ ପିଲାମାନଙ୍କୁ ବାବାଙ୍କ ଦ୍ୱାରା ଏଭଳି ପୁରସ୍କାର ମିଳିଯାଉଛି ଯେ ସେମାନେ 21 ପିଢି ପର୍ଯ୍ୟନ୍ତ ଅମର ହୋଇଯାଉଛନ୍ତି। ଓମ୍ ଶାନ୍ତି। ପୂର୍ବ ପ୍ରସ୍ତୁତ ସୃଷ୍ଟି ଚକ୍ର ଅନୁସାରେ କଳ୍ପ ପୂର୍ବ ଭଳି ଶିବ ଭଗବାନ ଉପାଜ। ଏବେ ତ ସମସ୍ତ ସନ୍ତାନମାନଙ୍କୁ ନିଜର ପରିଚୟ ମିଳିଯାଇଛି ଏବଂ ବାବାଙ୍କର ମଧ୍ୟ ପରିଚୟ ମିଳିଯାଇଛି। ତୁମେ ବେହଦର ବାବାଙ୍କୁ ଜାଣିଗଲ ଏବଂ ବେହଦ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ମଧ୍ୟ ଜାଣିଗଲ। ପୁରୁଷାର୍ଥର କ୍ରମାନୁସାରେ କେହି କେହି ବାବାଙ୍କୁ ଭଲ ଭାବରେ ଜାଣୁଛନ୍ତି, ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ପାରୁଛନ୍ତି। କେହି କେହି ଅଧା ଜାଣୁଛନ୍ତି ତ ଆଉ କେହି କେହି କମ୍ ଜାଣୁଛନ୍ତି। ଯେମିତି ଲଢ଼େଇରେ କେହି ମୁଖ୍ୟ କମାଣ୍ଡର କେହି କ୍ୟାପ୍ଟେନ ହୋଇଥାନ୍ତି ତ ଆଉ କେହି ପୁଣି ଆଉ କଣ ହୋଇଥାନ୍ତି, ସେମିତି ସତ୍ୟଯୁଗୀ ରାଜଧାନୀର ମାଳାରେ ମଧ୍ୟ କେହି ସାହୁକାର ପ୍ରଜା କେହି ଗରିବ ପ୍ରଜା ଏହିଭଳି କ୍ରମାନୁସାରେ ଥାନ୍ତି। ପିଲାମାନେ ଜାଣିଛନ୍ତି ବାସ୍ତବରେ ଆମେ ନିଜେ ଶ୍ରୀମତ ଅନୁସାରେ ଏହି ସୃଷ୍ଟିରେ ଶ୍ରେଷ୍ଠ ରାଜଧାନୀ ସ୍ଥାପନ କରୁଛୁ। ଯିଏ ଯେତେ ଯେତେ ମେହନତ କରୁଛନ୍ତି ବାବାଙ୍କ ଠାରୁ ସେତେ ସେତେ ପୁରସ୍କାର ପାଉଛନ୍ତି। ଆଜିକାଲି ଯିଏ ଶାନ୍ତି ପାଇଁ ମତ ଦେଉଛନ୍ତି ତାଙ୍କୁ ମଧ୍ୟ ପୁରସ୍କାର ମିଳୁଛି, ତୁମମାନଙ୍କୁ ମଧ୍ୟ ପୁରସ୍କାର ମିଳୁଛି। ତେବେ ତୁମକୁ ଯେଉଁ ପୁରସ୍କାର ମିଳୁଛି ତାହା ସେମାନଙ୍କୁ ମିଳିପାରିବ ନାହିଁ। ସେମାନଙ୍କୁ ପ୍ରତ୍ୟେକ ଜିନିଷ ଅଳ୍ପ କାଳ ପାଇଁ ମିଳୁଛି। ତୁମେ ବାବାଙ୍କର ଶ୍ରୀମତ ଅନୁସାରେ ନିଜର ରାଜଧାନୀ ସ୍ଥାପନ କରୁଛ, ତାହାର ମଧ୍ୟ 21 ଜନ୍ମ 21 ପିଢି ପର୍ଯ୍ୟନ୍ତ ଗ୍ୟାରେଣ୍ଟି ରହିଛି। ସେଠାରେ ବାଲ୍ୟାବସ୍ଥାରେ କିମ୍ବା ଯୁବାବସ୍ଥାରେ କାଳ ଖାଏ ନାହିଁ। ଏହା ମଧ୍ୟ ଜାଣିଛ ଯେ ନା ମନରେ ନା ଚିତ୍ତରେ ଥିଲା। ତୁମେ ଏଭଳି ସ୍ଥାନରେ ଆସି ବସିଛ ଯେଉଁଠାରେ ତୁମର ସ୍ମାରକୀ ମଧ୍ୟ ରହିଛି, ଯେଉଁଠାରେ ତୁମେ 5000 ବର୍ଷ ପୂର୍ବରୁ ମଧ୍ୟ ଈଶ୍ୱରୀୟ ସେବା କରିଥିଲ। ଦେଲୱାଡ଼ା ମନ୍ଦିର, ଅଚଳ ଘର, ଗୁରୁ ଶିଖର ଏସବୁ ସ୍ମାରକୀମାନ ରହିଛି। ତୁମକୁ ଉଚ୍ଚରୁ ଉଚ୍ଚ ସଦ୍ଗୁରୁ ମଧ୍ୟ ମିଳିଛନ୍ତି ଯାହାଙ୍କର ସ୍ମାରକୀ ତିଆରି ହୋଇଛି। ଅଚଳ ଘରର ରହସ୍ୟ ମଧ୍ୟ ତୁମେ ବୁଝିଗଲଣି, ତାହେଲା ଘରର ମହିମା। ତୁମେ ନିଜର ପୁରୁଷାର୍ଥ ଅନୁସାରେ ଉଚ୍ଚରୁ ଉଚ୍ଚ ପଦ ପ୍ରାପ୍ତ କରୁଛ। ତୁମର ଏହି ଚଳଚ୍ଚିତ୍ର ଯାହାକି ସ୍ମାରକୀ ରୂପେ ତିଆରି ହୋଇଛି ତାହା ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ। ଏବେ ତୁମେ ସେଠାରେ ଚୈତନ୍ୟରେ ବସିଛ। ଏସବୁ ହେଉଛି ତୁମର ଆତ୍ମିକ ଧନ୍ଦା ଯାହାକି କଳ୍ପ ପୂର୍ବରୁ ମଧ୍ୟ ଚାଲିଥିଲା। ସେଠାକାର ସମ୍ପୂର୍ଣ୍ଣ ସ୍ମାରକୀ ଏଠାରେ ତିଆରି ହୋଇଛି, ବହୁତ ସୁନ୍ଦର ସୁନ୍ଦର ସ୍ମାରକୀ ତିଆରି ହୋଇଛି। ଯେପରି କେହି ବଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ତାଙ୍କ ମନରେ କେତେ ଖୁସି କେତେ ଚମକ ଆସିଥାଏ, ସେମାନେ ଆସବାବପତ୍ର ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ମଧ୍ୟ କେତେ ଭଲ ଭଲ ରଖିଥାନ୍ତି। ତୁମେମାନେ ତ ବିଶ୍ୱର ମାଲିକ ହେଉଛ, ତୁମ ସହିତ କାହାରି ତୁଳନା ହୋଇପାରିବ ନାହିଁ। ଏହା ମଧ୍ୟ ବିଦ୍ୟାଳୟ ଅଟେ, ତୁମେ ତୁମର ଶିକ୍ଷକଙ୍କୁ ମଧ୍ୟ ଜାଣିଗଲଣି। ଭଗବାନ ଉପାଜ ଭକ୍ତି ମାର୍ଗରେ ଯାହାଙ୍କୁ ମନେ ପକାଉଛ ପୂଜା କରୁଛ ତାଙ୍କ ବିଷୟରେ ତୁମକୁ କିଛି ବି ଜଣାନଥିଲା। ବାବା ହିଁ ତୁମ ସମ୍ମୁଖକୁ ଆସି ସବୁର ରହସ୍ୟ ବୁଝାଉଛନ୍ତି, କାରଣ ଏହି ସ୍ମାରକୀ ଗୁଡ଼ିକ ସବୁ ତୁମର ଅନ୍ତିମ ସମୟର ଅଟେ। ଏବେ ତ ଫଳାଫଳ ବାହାରି ନାହିଁ। ଯେତେବେଳେ ତୁମର ଅବସ୍ଥା ସମ୍ପୂର୍ଣ୍ଣ ହୋଇଯାଉଛି, ତାର ପୁଣି ଭକ୍ତି ମାର୍ଗରେ ସ୍ମାରକୀ ତିଆରି ହେଉଛି। ଯେମିତି ରକ୍ଷାବନ୍ଧନର ଉତ୍ସବ ପାଳନ ହେଉଛି, ଯେତେବେଳେ ଆମେ ସମ୍ପୂର୍ଣ୍ଣ ଭାବରେ ପବିତ୍ରତାର ରାକ୍ଷୀ ବାନ୍ଧି ନିଜର ରାଜ୍ୟ ଭାଗ୍ୟ ନେଉଛୁ, ତାପରେ ଆଉ କୌଣସି ଉତ୍ସବ ପାଳନ କରୁନାହୁଁ। ବର୍ତ୍ତମାନ ମୁଁ ତୁମକୁ ସବୁ ମନ୍ତ୍ରର ଅର୍ଥ ବୁଝାଇ ଦେଇଛି, ଓମ୍ର ଅର୍ଥ ମଧ୍ୟ ବୁଝାଇ ଦେଇଛି। ଓମ୍ର କୌଣସି ଲମ୍ବା ଅର୍ଥ ନାହିଁ। ଓମ୍ର ଅର୍ଥ ହେଉଛି ମୁଁ ଆତ୍ମା, ଏହା ମୋର ଶରୀର। ଅଜ୍ଞାନ କାଳରେ ତୁମେ ଦେହ ଅଭିମାନରେ ରହୁଛ, ସେଥିପାଇଁ ନିଜକୁ ଶରୀର ମନେ କରୁଛ। ଦିନକୁ ଦିନ ଭକ୍ତି ମାର୍ଗ ତଳକୁ ତଳକୁ ଖସି ଖସି ଯାଉଛି, ତମ ପ୍ରଧାନ ହୋଇ ଚାଲିଛି। ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ୟ ପ୍ରଧାନ ହୋଇଥାଏ, ଭକ୍ତି ମଧ୍ୟ ପ୍ରଥମେ ସତ୍ୟ ପ୍ରଧାନ ଥିଲା। ଯେତେବେଳେ ଏକମାତ୍ର ସତ୍ୟ ଶ୍ରୀ ବାବାଙ୍କୁ ମନେ ପକାଉଥିଲେ, ଏବଂ ସେତେବେଳେ ଲୋକସଂଖ୍ୟା ମଧ୍ୟ ବହୁତ କମ ଥିଲା, ଦିନକୁ ଦିନ ଲୋକସଂଖ୍ୟା ବଢିବାରେ ଲାଗିଛି। ବିଦେଶରେ ଅଧିକ ଛୁଆ ଜନ୍ମ କଲେ ତାଙ୍କୁ ପୁରସ୍କାର ଦିଆଯାଇଥାଏ। ବାବା କହୁଛନ୍ତି କାମ ବିକାର ହେଉଛି ମହାଶତ୍ରୁ। ସୃଷ୍ଟିର ବହୁତ ବୃଦ୍ଧି ହୋଇଗଲାଣି, ଏବେ ପବିତ୍ର ହୁଅ। ତୁମେ ପିଲାମାନେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ବାବାଙ୍କ ଦ୍ୱାରା ଜାଣିଗଲଣି। ସତ୍ୟ ଯୁଗରେ ଭକ୍ତିର କୌଣସି ଚିହ୍ନ ବର୍ଣ୍ଣ ନଥାଏ। ଏବେ ତ ଦେଖ କେତେ ଧୁମଧାମରେ ମେଳା ମହୋତ୍ସବ ଇତ୍ୟାଦି କରୁଛନ୍ତି, ସେଠାକୁ ମନୁଷ୍ୟମାନେ ଯାଇ ମନ ଖୁସି କରୁଛନ୍ତି। ତୁମମାନଙ୍କର ତ ବାବା ଆସି ଏକୋଇଶ ଜନ୍ମ ପାଇଁ ମନ ଖୁସି କରାଉଛନ୍ତି, ଯାହାଦ୍ୱାରା ତୁମେ ସଦା କାଳ ପାଇଁ ଖୁସିରେ ରହୁଛ। ସତ୍ୟ ଯୁଗରେ ତୁମକୁ କେବେ ହେଲେ ମେଳା ଆଦିକୁ ଯିବାର ବିଚାର ମଧ୍ୟ ଆସିବ ନାହିଁ। ମନୁଷ୍ୟମାନେ ଯେଉଁ ସ୍ଥାନକୁ ବି ଭ୍ରମଣ କରିବାକୁ ଯାଇଥାନ୍ତି, କେବଳ ସୁଖ ପାଇବା ପାଇଁ ଯାଆନ୍ତି। ତୁମକୁ କୌଣସି ପାହାଡ ଉପରକୁ ଯିବାର ଆବଶ୍ୟକତା ନାହିଁ। ଏଠାରେ ଦେଖ ମନୁଷ୍ୟମାନେ କିପରି ମୃତ୍ୟୁ ମୁଖରେ ପଡୁଛନ୍ତି। ମନୁଷ୍ୟମାନେ ତ ସତ୍ୟଯୁଗ, କାଳିଯୁଗ, ସ୍ୱର୍ଗ ଏବଂ ନର୍କକୁ ମଧ୍ୟ ଜାଣିନାହାନ୍ତି। ତୁମମାନଙ୍କୁ ତ ଏସବୁର ସମ୍ପୂର୍ଣ୍ଣ ଜ୍ଞାନ ମିଳିଛି। ବାବା ତୁମକୁ ଏପରି କହୁନାହାନ୍ତି ଯେ ତୁମମାନଙ୍କୁ ମୋ ସାଥିରେ ରହିବାକୁ ହେବ। ତୁମକୁ ନିଜ ଘର ସଂସାରର ଦାୟିତ୍ୱ ମଧ୍ୟ ତୁଲାଇବାକୁ ହେବ। ପିଲାମାନେ ସେତେବେଳେ ଅଲଗା ହୋଇଯାଉଛନ୍ତି ଯେତେବେଳେ କିଛି ନା କିଛି ମତାନ୍ତର ହେଉଛି, ତଥାପି ମଧ୍ୟ ତୁମେ ବାପାଙ୍କ ସାଥିରେ ରହିପାରିବ ନାହିଁ। ସମସ୍ତେ ତ ସତ୍ୟ ପ୍ରଧାନ ହୋଇପାରିବେ ନାହିଁ, କେହି ସତ୍ୱ, କେହି ରଜ, କେହି ତମ ଅବସ୍ଥାରେ ମଧ୍ୟ ଅଛନ୍ତି, ସମସ୍ତେ ଏକାଠି ରହିପାରିବେ ନାହିଁ। ଏବେ ସତ୍ୟଯୋଗୀ ରାଜଧାନୀ ସ୍ଥାପନ ହେଉଛି, ତେଣୁ ଯିଏ ଯେତେ ଯେତେ ବାବାଙ୍କୁ ମନେ ପକାଇବେ, ସେହି ଅନୁସାରେ ରାଜଧାନୀରେ ପଦପ୍ରାପ୍ତ କରିବେ। ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା। ବାବା ଆସି ନିଜେ ଆମମାନଙ୍କୁ ଯୋଗାଭ୍ୟାସ ଶିଖାଉଛନ୍ତି, ଏହା ହେଉଛି ସମ୍ପୂର୍ଣ୍ଣ ନିରବତାରେ ରହିବାର ଡ୍ରିଲ। ତୁମେମାନେ ଏଠାରେ ଯାହା କିଛି ଦେଖୁଛ, ସେ ସବୁକୁ ଦେଖିବାର ନାହିଁ। ତୁମକୁ ଦେହ ସହିତ ସବୁକିଛି ତ୍ୟାଗ କରିବାକୁ ହେବ। ତୁମେ ଏବେ କଣ ଦେଖୁଛ? ପ୍ରଥମେ ତ ନିଜ ଘରକୁ ଦେଖୁଛ, ଏବଂ ଦ୍ୱିତୀୟରେ ତୁମେ ପାଠପଢା ଅନୁସାରେ ଯେଉଁ ସତ୍ୟଯୋଗୀ ରାଜଭାଗ୍ୟର ପଦପ୍ରାପ୍ତ କରୁଛ, ତାକୁ ମଧ୍ୟ ଦେଖୁଛ। ତେବେ ଯେତେବେଳେ ସତ୍ୟଯୁଗ ହେଉଛି, ସେତେବେଳେ ତ୍ରେତା ଯୁଗ ନଥାଏ। ଯେତେବେଳେ ତ୍ରେତା ଯୁଗ ଥାଏ, ସେତେବେଳେ ଦ୍ୱାପର ଯୁଗ ନଥାଏ, ଏବଂ ଯେତେବେଳେ ଦ୍ୱାପର ଯୁଗ ଚାଲିଥାଏ, ସେତେବେଳେ କଳି ଯୁଗ ନଥାଏ। କିନ୍ତୁ ଏବେ କଳି ଯୁଗ ସହିତ ସଙ୍ଗମ ଯୁଗ ମଧ୍ୟ ଚାଲିଛି। ଯଦିଓ ତୁମେ ପୁରୁଣା ଦୁନିଆରେ ଅଛ, କିନ୍ତୁ ତୁମେ ବୁଦ୍ଧିରେ ଜାଣୁଛ ଯେ ଆମେ ସଙ୍ଗମ ଯୁଗୀ ଅଟୁ। ସଙ୍ଗମ ଯୁଗ କାହାକୁ କୁହାଯାଏ, ଏହା ମଧ୍ୟ ତୁମେ ଜାଣିଛ। ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ପୁରୁଷୋତ୍ତମ ବର୍ଷ, ପୁରୁଷୋତ୍ତମ ମାସ ଏବଂ ପୁରୁଷୋତ୍ତମ ଦିନ ହୋଇଥାଏ। ପୁରୁଷୋତ୍ତମ ହେବାର ସମୟ ମଧ୍ୟ ଏହି ପୁରୁଷୋତ୍ତମ ଯୁଗ ହିଁ ହୋଇଥାଏ। ଏହା ବହୁ ଛୋଟ ଲିପ୍ ଯୁଗ ଅଟେ। ତୁମେ ମାନେ ବାଜୁଲି ଚକ୍ରି ଖେଳ ଖେଳୁଛ, ଯାହାଦ୍ୱାରା ତୁମେ ସ୍ୱର୍ଗକୁ ଯାଉଛ। ବ୍ରହ୍ମା ବାବା ଦେଖିଛନ୍ତି କିପରି ସାଧୁମାନେ ଅଥବା ଆଉ କେହି କେହି ବାଜୁଲି ଖେଳି ଖେଳି ତୀର୍ଥଯାତ୍ରା କରିଥାନ୍ତି, ବହୁତ କଷ୍ଟ କରି ଯାଇଥାନ୍ତି, କିନ୍ତୁ ଏଥିରେ କୌଣସି କଠିନ ପରିଶ୍ରମ କରିପାରେ ନାହିଁ। ଏହା ହେଉଛି ଯୋଗ ବଳର କଥା। କଣ ତୁମମାନଙ୍କୁ ଯୋଗର ଯାତ୍ରା କଠିନ ଲାଗୁଛି? ନାମ ତ ବହୁତ ସହଜ ରଖାଯାଇଛି, ଯେପରି ଏହାର ନାମ ଶୁଣି କେହି ଡରି ନଯିବ। କେତେକ ପିଲା କହୁଛନ୍ତି, ବାବା ମୁଁ ଯୋଗରେ ରହିପାରୁନାହିଁ, ତେଣୁ ବାବା ଏହାକୁ ହାଲୁକା କରିଦେଉଛନ୍ତି। ଏହା ହେଉଛି କେବଳ ବାବାଙ୍କୁ ମନେ ପକାଇବା। ସବୁ ଜିନିଷକୁ ତ ମନେ ପକାଯାଇଥାଏ, ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର। ତୁମେ ମାନେ ସନ୍ଧାନ ଅଟ ନା? ଇଏ ତୁମର ପିତା ବି ଅଟନ୍ତି ତ ପ୍ରେମିକ ମଧ୍ୟ ଅଟନ୍ତି। ସବୁ ପ୍ରେମିକମାନେ ତାଙ୍କୁ ମନେ ପକାଉଛନ୍ତି, ତେବେ ମନେ ପକାଇବା ପାଇଁ ବାବା ଶବ୍ଦ ହିଁ ଯଥେଷ୍ଟ। ଭକ୍ତି ମାର୍ଗରେ ତୁମେ ମିତ୍ର ସମ୍ବନ୍ଧୀମାନଙ୍କୁ ମନେ ପକାଉଥିଲେ ମଧ୍ୟ ହେ ପ୍ରଭୁ ହେ ଈଶ୍ୱର ନିଶ୍ଚିନ୍ତ ଭାବେ କହୁଥିଲ, କେବଳ ଏତିକି ଜାଣିନଥିଲ ଯେ ତାଙ୍କର ରୂପ କିପରି। ଆତ୍ମାମାନଙ୍କର ପିତା ତ ପରମାତ୍ମା ଅଟନ୍ତି, ଏହି ଶରୀରର ପିତା ତ ଦେହଧାରୀ ଅଟନ୍ତି, ଆତ୍ମାମାନଙ୍କର ପିତା ଅଶରୀର ଅଟନ୍ତି, ସିଏ କେବେ ପୁନର୍ଜନ୍ମରେ ଆସନ୍ତି ନାହିଁ, ଅନ୍ୟ ସମସ୍ତେ ପୁନର୍ଜନ୍ମରେ ଆସିଥାନ୍ତି, ସେଥିପାଇଁ ବାପାଙ୍କୁ ହିଁ ମନେ ପକାଉଛନ୍ତି। ତେବେ ନିଶ୍ଚିନ୍ତ ରୂପେ ସିଏ କେତେବେଳେ ସୁଖ ଦେଇଥିବେ ତାଙ୍କୁ ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ବୋଲି କୁହାଯାଏ, କିନ୍ତୁ ତାଙ୍କର ନାମ ରୂପ ଦେଶ କାଳକୁ କେହି ବି ଜାଣି ନାହାନ୍ତି। ତେଣୁ କଥାରେ ଅଛି, ଯେତେ ମନୁଷ୍ୟ ସେତେ କଥା। ଏବେ ଅନେକ ମତ ହୋଇଯାଇଛି। ବାବା କେତେ ସ୍ନେହର ସହିତ ରାଜଯୋଗର ପାଠ ପଢ଼ାଉଛନ୍ତି, ସେ ହେଉଛନ୍ତି ଈଶ୍ୱର ଶାନ୍ତିଦାତା, ତାଙ୍କଠାରୁ କେତେ ସୁଖ ମିଳୁଛି। ସିଏ କେବଳ ଗୀତା ଶୁଣାଇ ଶୁଣାଇ ପତିତମାନଙ୍କୁ ପବିତ୍ର କରିଦେଉଛନ୍ତି, ପ୍ରଭୃତି ମାର୍ଗର ମଧ୍ୟ ଆବଶ୍ୟକତା ରହିଛି ନା? କିନ୍ତୁ ମନୁଷ୍ୟମାନେ କଳ୍ପର ଆୟୁଷକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି, ତାହେଲେ ତ ଅସଂଖ୍ୟ ମନୁଷ୍ୟ ହୋଇଯିବେ, ଏହା କେତେ ଭୁଲ କରିଦେଇଛନ୍ତି। ଏହି ଜ୍ଞାନ ତୁମକୁ ଏବେ ମିଳୁଛି, ପୁଣି ଏହା ପ୍ରାୟ ଲୋପ ହୋଇଯାଉଛି। ଚିତ୍ର ତ ବହୁତ ଅଛି ଯାହାଙ୍କର ପୂଜା ହେଉଛି, କିନ୍ତୁ ନିଜକୁ ଦେବତା ଧର୍ମର ବୋଲି ଜାଣିପାରୁ ନାହାନ୍ତି। ଯିଏ ଯାହାଙ୍କର ପୂଜା କରୁଛନ୍ତି ସେମାନେ ସେଇ ଧର୍ମର ହେଲେ ନା? ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଏକଥା ସେମାନେ ଜାଣିପାରୁ ନାହାନ୍ତି, ଆମେ ସେଇମାନଙ୍କର ବଂଶାବଳୀ ଅଟୁ। ଏ କଥା ବାବା ହିଁ ବୁଝାଉଛନ୍ତି। ବାବା କହୁଛନ୍ତି ତୁମେ ପୂର୍ବରୁ ପବିତ୍ର ଥିଲ, ପୁଣି ତମ ପ୍ରଧାନ ହୋଇଗଲ, ଏବେ ପୁଣି ତୁମକୁ ପବିତ୍ର ସତ ପ୍ରଧାନ ହେବାକୁ ପଡ଼ିବ। ତେବେ କଣ ଗଙ୍ଗା ସ୍ନାନ କରିବା ଦ୍ୱାରା ଏଭଳି ହୋଇଯିବ କି? ପତିତ ପାବନ ତ ବାବା ହିଁ ଅଟନ୍ତି, ସିଏ ଯେତେବେଳେ ଆସି ରାସ୍ତା ଦେଖାଇବେ ସେତେବେଳେ ତ ଯାଇ ପବିତ୍ର ହେବ। ସମସ୍ତେ ତାଙ୍କୁ ବଡ଼ ପାଟିରେ ଡାକୁଛନ୍ତି, କିନ୍ତୁ କିଛି ବି ଜାଣି ନାହାନ୍ତି। ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା ଡାକୁଛି, ହେ ପତିତ ପାବନ ବାବା ଆସ ଆମକୁ ପବିତ୍ର କର। ବର୍ତ୍ତମାନ ସମସ୍ତେ ପତିତ କାମ ବିକାର ରୂପୀ ଅଗ୍ନିରେ ଜଳି ଚାଲିଛନ୍ତି, ତେବେ ଏ ଖେଳ ହିଁ ଏହିଭଳି ତିଆରି ହୋଇଛି। ପୁଣି ବାବା ଆସି ସମସ୍ତଙ୍କୁ ପବିତ୍ର କରିଦେଉଛନ୍ତି। ଏହି କଥା ବାବା ଏ ସଂଗମ ଯୁଗରେ ହିଁ ଆସି ବୁଝାଉଛନ୍ତି। ସତ୍ୟ ଯୁଗରେ ଗୋଟିଏ ଧର୍ମ ଥାଏ, ବାକି ସମସ୍ତେ ଘରକୁ ଚାଲି ଯାଇଥାନ୍ତି। ତୁମେ ଏବେ ଡ୍ରାମାକୁ ଭଲ ଭାବରେ ବୁଝିଗଲାଣି, ଯାହାକୁ ଅନ୍ୟ କେହି ବି ଜାଣି ନାହାନ୍ତି। ଏହି ରଚନାର ଆଦି ମଧ୍ୟ ଅନ୍ତ କ'ଣ, ଏହାର ଅବଧି କେତେ, ଏ କଥା ତୁମେମାନେ ହିଁ ଜାଣିଛ। ଦୁନିଆରେ ସମସ୍ତେ ଶୂଦ୍ର ଅଟନ୍ତି, ତୁମେମାନେ ବ୍ରାହ୍ମଣ ଅଟ। ତୁମେମାନେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଡ୍ରାମାର ରହସ୍ୟକୁ ଜାଣିଛ, ଯଦି କେହି ପାଠପଢ଼ାରେ ଅବହେଳା କରୁଛନ୍ତି ତେବେ ତାଙ୍କ ରେଜିଷ୍ଟରରୁ ଜଣାପଡ଼ିଯାଏ ଯେ ଇଏ ପାଠ କମ୍ ପଢ଼ିଛନ୍ତି ଅର୍ଥାତ୍ ଧାରଣା କମ୍ କରିଛନ୍ତି। ଚରିତ୍ରର ରେଜିଷ୍ଟର ରଖାଯାଇଥାଏ ନା, ଏଠାରେ ମଧ୍ୟ ରେଜିଷ୍ଟର ରଖିବା ଦରକାର। ଏହା ହେଉଛି ଯୋଗର ଯାତ୍ରା, ଯାହା ବିଷୟରେ କାହାକୁ ବି ଜଣା ନାହିଁ। ସବୁଠାରୁ ମୁଖ୍ୟ ବିଷୟ ହେଉଛି ଯୋଗର ଯାତ୍ରା, ତେଣୁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ହେବ। ଆତ୍ମା ମୁଖ ଦ୍ୱାରା କହୁଛି, ମୁଁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରୁଛି। ଏସବୁ କଥା ଏହି ବ୍ରହ୍ମା ବାବା ବୁଝାଉ ନାହାନ୍ତି, କିନ୍ତୁ ଜ୍ଞାନ ସାଗର ପରମପିତା ପରମାତ୍ମା ଏହି ରଥରେ ବସି ଶୁଣାଉଛନ୍ତି। ୟାଙ୍କୁ ଗୋମୁଖ ମଧ୍ୟ କୁହାଯାଏ। ମନ୍ଦିର ମଧ୍ୟ ଏଇଠାରେ ତିଆରି ହୋଇଛି, ଯେଉଁଠାରେ କି ତୁମେମାନେ ବସିଛ। ଯେମିତି ତୁମର ସିଡି ରହିଛି, ସେହିଭଳି ସେଠାରେ ମଧ୍ୟ ସିଡି ରହିଛି। ତୁମକୁ ଚଢ଼ିବାରେ କୌଣସି କ୍ଲାନ୍ତିର ଅନୁଭବ ହେବ ନାହିଁ। ତୁମେ ଏଠାକୁ ବାବାଙ୍କ ନିକଟରେ ପାଠ ପଢି ସତୀଜ ହେବା ପାଇଁ ଆସିଛ। ଦୁନିଆରେ ବହୁତ ଗୋରଖ ଧନ୍ଦା ରହିଛି, ତେଣୁ ଶାନ୍ତିରେ ଶୁଣି ମଧ୍ୟ ପାରିବେ ନାହିଁ। ସଂକଳ୍ପ ମଧ୍ୟ ଚାଲୁଥିବା କେହି ଦେଖି ନ ନିଅନ୍ତୁ, ଜଲ୍ଦି ଘରକୁ ଚାଲିଯାଏ। ସେଠାରେ କେତେ ଚିନ୍ତା ରହିଥାଏ, କିନ୍ତୁ ଏଠାରେ କିଛି ବି ଚିନ୍ତା ନାହିଁ, ଯେମିତି ହଷ୍ଟେଲ ବା ଛାତ୍ରବାସରେ ରହିଛନ୍ତି। ଏଠାରେ ଏହା ହେଉଛି ଈଶ୍ୱରୀୟ ପରିବାର, ଶାନ୍ତି ଧାମରେ ସମସ୍ତେ ଭାଇ ଭାଇ ହୋଇ ରହିଥାନ୍ତି, କିନ୍ତୁ ଏଠାରେ ଭାଇ ଭଉଣୀ ହୋଇଛନ୍ତି, କାହିଁକି ନା ଏଠାରେ ଅଭିନୟ କରିବାକୁ ପଡୁଛି। ସତ୍ୟ ଯୁଗରେ ମଧ୍ୟ ତୁମେମାନେ ପରସ୍ପର ଭାଇ ଭଉଣୀ ଥିଲ, ତାକୁ ଅତୀତ ରାଜଧାନୀ କୁହାଯାଉଥିଲା। ସେଠାରେ ଲଢେଇ ଝଗଡ଼ା ଆଦି କିଛି ବି ହୁଏ ନାହିଁ। ତୁମ ପିଲାମାନଙ୍କୁ ହିଁ ପୁରା 84 ଜନ୍ମର ଜ୍ଞାନ ମିଳୁଛି। ଯେଉଁମାନେ ଅଧିକ ଭକ୍ତି କରିଛନ୍ତି ତାଙ୍କର ହିସାବ କିତାବ ମଧ୍ୟ ବାବା ବୁଝାଇଛନ୍ତି। ତୁମେମାନେ ହିଁ ପ୍ରଥମେ ଶିବଙ୍କର ଅଭ୍ୟବିଚାରେ ଭକ୍ତି କରିବା ଆରମ୍ଭ କରିଛ, ପୁଣି ଧୀରେ ଧୀରେ ବୃଦ୍ଧି ହୋଇ ଚାଲୁଛି, ସେସବୁ ହେଉଛି ଭକ୍ତି। ଜ୍ଞାନ ତ ଗୋଟିଏ, ତୁମେମାନେ ଜାଣିଛ ଆମକୁ ଶିବ ବାବା ପଢ଼ାଉଛନ୍ତି। ଏହି ବ୍ରହ୍ମା ତ କିଛି ବି ଜାଣିନଥିଲେ ଯିଏ ଆଦିପିତା ଗ୍ରେଟ ଗ୍ରେଟ ଗ୍ରାଣ୍ଡ ଫାଦର ହେଲେ, ସିଏ ହିଁ ବର୍ତ୍ତମାନ ସମୟରେ ବ୍ରହ୍ମା ହୋଇଛନ୍ତି, ପୁଣି ଭବିଷ୍ୟତରେ ମାଲିକ ହେଉଛନ୍ତି ତତ୍ତ୍ୱମ। ସେଠାରେ କେବଳ ଜଣେ ତ ମାଲିକ ହେବ ନାହିଁ ନା, ତୁମେମାନେ ମଧ୍ୟ ପୁରୁଷାର୍ଥ କରୁଛ। ଏହା ହେଉଛି ବେହତର ସ୍କୁଲ, ଏହାର ଅନେକ ଶାଖା ପ୍ରଶାଖା ସବୁ ରହିଛି। ସମୟ ଆସିବ, ସବୁ ଗଳିକନ୍ଦି ଘରେ ଘରେ ସେବା କେନ୍ଦ୍ର ଖୋଲିଯିବ। କେତେକ କହୁଛନ୍ତି, ମୁଁ ନିଜ ଘରେ ଚିତ୍ର ରଖିଛି, ମିତ୍ର ସମ୍ବନ୍ଧୀ ମାନେ ଯେତେବେଳେ ଆସୁଛନ୍ତି ସେମାନଙ୍କୁ ବୁଝାଉଛି। ତେଣୁ ଯିଏ ଏହି ବୃକ୍ଷର ପତ୍ର ହୋଇଥିବେ, ଏହି ଈଶ୍ୱରୀୟ କୂଳର ହୋଇଥିବେ, ସିଏ ଆସିଯିବେ। ତୁମେ ସେମାନଙ୍କର କଲ୍ୟାଣ ନିମନ୍ତେ ଏହା କରୁଛ। ଚିତ୍ର ଗୁଡିକ ଉପରେ ବୁଝାଇବା ସହଜ ଲାଗିବ, ଶାସ୍ତ୍ର ଆଦି ତ ଅନେକ ପଢିଛ, ଏବେ ସେସବୁକୁ ଭୁଲିବାକୁ ହେବ। ବାବା ଆମକୁ ପଢ଼ାଉଛନ୍ତି, ସିଏ ହିଁ ସତ୍ୟ ଜ୍ଞାନ ଶୁଣାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭର ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ନମ୍ବର 1, ଗହନ ଶାନ୍ତିର ଅନୁଭୂତି କରିବାକୁ ହେଲେ ଏଠାରେ ଯାହା କିଛି ଏହି ଆଖିରେ ଦେଖାଯାଉଛି ସେ ସବୁକୁ ଦେଖିବାର ନାହିଁ। ଦେହ ସହିତ ବୁଦ୍ଧି ଦ୍ୱାରା ସବୁକିଛି ତ୍ୟାଗ କରି ନିଜ ଘର ଏବଂ ରାଜ୍ୟର ସ୍ମୃତିରେ ରହିବାକୁ ହେବ। ନମ୍ବର 2, ନିଜ ଚରିତ୍ରର ରେଜିଷ୍ଟର ଚାର୍ଟ ରଖିବାକୁ ହେବ। ପାଠ ପଢ଼ାରେ କୌଣସି ଅବହେଳା କରିବାର ନାହିଁ। ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ନିଜେ ପୁରୁଷୋତ୍ତମ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ବର୍ଦ୍ଧନ, ସର୍ବଦା ସର୍ବପ୍ରାପ୍ତିରେ ଭରପୁର ରହୁଥିବା ହର୍ଷିତ ମୁଖ ହର୍ଷିତ ଚିତ୍ତ ଭବ, ଯେତେବେଳେ ବି କୌଣସି ଦେବୀ ବା ଦେବତାର ମୂର୍ତ୍ତି ତିଆରି କରିଥାନ୍ତି, ସେଥିରେ ଚେହେରାକୁ ସର୍ବଦା ହର୍ଷିତ ଥିବାର ଦେଖାଇଥାନ୍ତି। ତେବେ ତୁମମାନଙ୍କର ଏହି ସମୟର ହର୍ଷିତ ମୁଖ ସ୍ଥିତିରେ ରହିବାର ସ୍ମାରକୀକୁ ମୂର୍ତ୍ତି ବା ଚିତ୍ରରେ ମଧ୍ୟ ଦେଖାଉଛନ୍ତି। ହର୍ଷିତ ମୁଖ ଅର୍ଥାତ ସର୍ବଦା ସର୍ବ ପ୍ରାପ୍ତିରେ ଭରପୁର। ଯିଏ ସର୍ବଦା ଭରପୁର ଅବସ୍ଥାରେ ରହୁଥିବ ସେ ହିଁ ହର୍ଷିତ ରହିପାରିବ। ଯଦି କୌଣସି କଥାର ଅପ୍ରାପ୍ତି ଥିବ ତେବେ ସର୍ବଦା ହର୍ଷିତ ରହିପାରିବ ନାହିଁ। ଯେତେ ବି ହର୍ଷିତ ରହିବା ପାଇଁ ଚେଷ୍ଟା କରିବ କିନ୍ତୁ ବାହାରେ ହସୁଥିବ, ଅନ୍ତର ଭିତରେ ନୁହେଁ। ତେବେ ତୁମେମାନେ ଆନ୍ତରିକତା ପୂର୍ବକ ହର୍ଷିତ ରହୁଛ, କାରଣ ସର୍ବପ୍ରାପ୍ତିରେ ଭରପୁର ହର୍ଷିତ ଚିତ୍ତ ଅଟ। ଆଜିର ଶ୍ଲୋଗାନ, ଯଦି ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ ଚାହୁଁଛ ତେବେ ସର୍ବସମ୍ପତ୍ତିର ଜମାଖାତା ଭରପୁର ରଖ। ଆଚ୍ଛା, ଓମ୍ ଶାନ୍ତି।